ସତ୍ୟବ୍ରତ ଦଶରଥ ମହାରାଜାଙ୍କର ଜୟ ହେଉ।
ଏ କ'ଣ ମହାତପା ବିଶ୍ୱାମିତ୍ର ମୁନି ଯେ, ଆସନ୍ତୁ ଆସନ୍ତୁ।
ନମସ୍କାର ବଶିଷ୍ଠେ।
ନମସ୍କାର
ମହାରାଜା, କୁଶଳରେ ଅଛନ୍ତି ତ?
ଦେବ ଧନ୍ୟ ମୁଁ ଧନ୍ୟ ଅଯୋଧ୍ୟା ନଗରୀ, ଆପଣଙ୍କୁ ଦର୍ଶନ କରି ସମସ୍ତେ ଧନ୍ୟ ହେଲି। ସୂର୍ଯ୍ୟପାଦ ଆସନ ଗ୍ରହଣ କରନ୍ତୁ।
ହେ ଅଯୋଧ୍ୟାଧିପତେ, ଆଜି ମୁଁ ଋଷିର ପୂଜା ଗ୍ରହଣ କରିବାକୁ ଆସିନାହିଁ, ଆସିଛି କୁମ୍ଭର ଜଣେ ପ୍ରଜା କିଛି ପ୍ରାପ୍ତି ଭାବରେ। ଆଗେ ସତ୍ୟ କରନ୍ତୁ, ପରେ ଆସନ ଗ୍ରହଣ କରିବି।
ଦେବ ମହାତପା ବିଶ୍ୱାମିତ୍ରଙ୍କୁ ମୋର ଅଭେୟ କ'ଣ ଅଛି?
ରାଜା, ମାରିକ ସୁବାହୁ ଅସୁରଙ୍କର ଦାରୁଣ ଉତ୍ପାତରେ ମୁଁ ନିଶ୍ଚିନ୍ତ ହୋଇ ଯଜ୍ଞାନୁଷ୍ଠାନ କରିପାରୁନାହିଁ। ଏଥିଲାଗି କହୁଛି, ସେହି ରାକ୍ଷସ ବିନାଶ ନିମନ୍ତେ ରାମ ଆଉ ଲକ୍ଷ୍ମଣ କୁମ୍ଭର ଦୁଇ ପୁତ୍ରଙ୍କୁ ମୋତେ ପ୍ରଦାନ କର।
ଦେବ ଦେବ, ରାମ ଲକ୍ଷ୍ମଣ ମୋର ସୁକୁମାର ଶିଶୁ, ସେମାନେ ଦୁଷ୍ଟ ଅସୁରଙ୍କ ସଙ୍ଗେ ଯୁଦ୍ଧ କରିବେ କିପରି?
ନୃପତି, ମନେ ରଖନ୍ତୁ ଆପଣ ସତ୍ୟ କରିଛନ୍ତି।
ଗୁରୁଦେବ ଗୁରୁଦେବ, ମୁଁ କ'ଣ କରିବି?
ରାଜା, ମୁଁ ଯୋଗ ବଳରେ ଜାଣିପାରିଛି ଏଥିରେ ପରମ ମଙ୍ଗଳ ହେବ। ଆପଣ ନିଶ୍ଚିନ୍ତ ମନରେ ରାମ ଲକ୍ଷ୍ମଣଙ୍କୁ ବିଶ୍ୱାମିତ୍ରଙ୍କ ହସ୍ତରେ ସମର୍ପଣ କରନ୍ତୁ।
ତପୋଧନ, ନେତ୍ର ପିତୁଳା ମୋର ରାମ ଲକ୍ଷ୍ମଣଙ୍କୁ ଆପଣଙ୍କୁ ସମର୍ପଣ କଲି।
ଜୟ ସତ୍ୟବ୍ରତ ଦଶରଥ ମହାରାଜାଙ୍କର ଜୟ।
ଜୟ ସତ୍ୟବ୍ରତ ଦଶରଥ ମହାରାଜାଙ୍କର ଜୟ।
ଜୟ ସତ୍ୟବ୍ରତ ଦଶରଥ ମହାରାଜାଙ୍କର ଜୟ।